କବିତା ଆହ୍ୱାନ କବି କୁନ୍ତଳା କୁମାରୀ ସାବତ ସେନାପତି ଆଜି ଦେଇଛନ୍ତି ଡାକ ଉଠ ଭାରତର ବୀରପୁତ୍ର ଯାକ ଅପୂର୍ବ ଅସହ ଯୋଗ ରଣାଙ୍ଗନେ ଆଣ୍ଟେ ଅଣ୍ଟା କଷି ପରା ଜଣେ ଜଣେ ଭାରତର ଯେତେ ବୀର ଗୁଣମଣି ଚାଲି ଆସ ସେନାପତି ଡାକ ଶୁଣି ଗାନ୍ଧୀ ଯୋଗୀ ବୀର ତୁମ୍ଭର ଅଗ୍ରଣୀ ଶିବ ସ୍ମରି ଉଠି ତରୁଣ ତରୁଣୀ ନାହିଁ ଏଥି ଲୋଡ଼ା ବନ୍ଧୁକ କମାଣ ହତିଆର ଏଠି ଏକା ତୁମ ପ୍ରାଣ ତୁମ ରକ୍ତବିନ୍ଦୁ ଗୁଳି ବାରୁଦର ଏହି ଅସ୍ତ୍ରେ ଆଜି ହୁଅ ହେ ହାଜର ସେନାପତି ତବ କଲେଣି ଆହ୍ୱାନ ଆସ ଆଗେ କିଏ ଦେବ ପ୍ରାଣଦାନ ଆସ ଏକ ସଙ୍ଗେ ହିନ୍ଦୁ ମୁସଲମାନ ଶିଖ ପାର୍ସୀ ବୌଦ୍ଧ ଇହୁଦୀ ଖ୍ରୀଷ୍ଟାନ ଏହି ହିନ୍ଦୁସ୍ତାନ ତୁମ ବାସସ୍ଥାନ ତାର ଅପମାନେ ତୁମ ଅପମାନ ଧର୍ମ ଯୁଦ୍ଧେ ତବ ଆସିଛି ଆହ୍ୱାନ ବାଜେ ରଣସିଙ୍ଗା ଶୁଣ ଡେରିକାନ ଭୟେ ଦକାତେଜି ଉଠି ବଡ଼ସାନ ଆତ୍ମବଳେ ଆଜି ମହାବଳିଦାନ ଅମିତ ବିକ୍ରମେ ଅସୁର ଦଳନ ଆତ୍ମଦମ୍ଭେ ଉଠ ବୀର ଅରିନ୍ଦମ ଉଠ ଭାରତର ସେନା ନାରାୟଣୀ ଗାନ୍ଧୀ ବିଷ୍ଣୁ ରୂପୀ ତୁମର ଅଗ୍ରଣୀ ଭାରତ ଭରସା ଭାରତ ସମ୍ବଳ ତେଜ ମୂର୍ତ୍ତିମନ୍ତ ପୁତ ହମାନଳ ଭାରତ ଭରା ଭାରତ ସଂଖାଳି ଉଠ ଡାକେ ଦେଶ ପ୍ରାଣ ଦିଅ ଢାଳି ଅସ୍ତ୍ରଧାରୀ ସଙ୍ଗେ ନିରସ୍ତ୍ର ସଂଗ୍ରାମ କହ କେବେ କାହିଁ ଶୁଣିଥିଲା କାନ ପଶୁତ୍ୱ ବଳରେ ଖଣ୍ଡନ କାରଣେ ଧରା ବନ୍ଧୁ ଅତ୍ୟାଚାର ନିର୍ବାସନେ ଅସୁର ବଳକୁ କରିବାକୁ ନାଶ ସହାୟ ତୁମ୍ଭର ପ୍ରଭୁ ଶ୍ରୀନିବାସ ମୋହନ କରମ ଚାନ୍ଦ ମହାଜତି ଧର୍ମ ଯୁଦ୍ଧେ ତବ ଆଜି ସେନାପତି ଧର୍ମ ବାନା ଧରି ନିରସ୍ତ୍ର ନିର୍ଭୀକ ଉଠ ଭାରତର ଯୁବକ ସୈନିକ ରଣେ ତୁମ୍ଭ ଆଗେ ଯିବେ ଜଗନ୍ନାଥ ଚକ୍ରେ ଘଉଡ଼ିବେ ସହସ୍ର ଉତ୍ପାତ ଜୟ ମା ଶଙ୍କରୀ ଉଚ୍ଚେ ଦେଇ ଡାକ ଉଠ ଭାରତର ବୀରପୁତ୍ର ଯାକ ଆଜି ଧର୍ମଯୁଦ୍ଧେ ମହା ଅଭିଯାନ ବାଜେ ବଜ୍ର ଭେରି ଶୁଭେ ବଜ୍ରଗାନ କୁମାରିକା ଠାରୁ ହିମଗିରି ଯାଏ ଗଗନ ପବନ ଶେତାନ କମ୍ପାଏ ଅଛି କିଏ ବୀର ଭାରତ ସନ୍ତାନ କାହା ବକ୍ଷେ ବାଜେ ଆଗ୍ନେୟ ଆହ୍ୱାନ ତାତିଲାଣିକାର ରକ୍ତ ଶିରେ ଶିରେ ବିଜୁଳି ଚମକେ କାହା ଧମନୀରେ ବୀର ଗର୍ବେ ନାଚି ଉଠେ କାର ଛାତି ଦେଶ ପ୍ରେମ ମଦେ କେଉଁଠିଛି ମାତି କାହା ପ୍ରାଣୀ ଜାଗେ ଦେଶାତ୍ମ ସମ୍ମାନ କରିବ କେତାର ଲାଗି ଆତ୍ମଦାନ ଶକ୍ତି ହାଡ଼କାର ବଜ୍ର ଠାରୁ ଟାଣ ସୁଖେ ହସି ହସି କେତେ ଜୀବ ପ୍ରାଣ ତୁମ ଭାଗ୍ୟର ବି ଉଇଁ ବୟଥର ସମୟ ଆସିଲା ଭାଗ୍ୟ ପରୀକ୍ଷାର ଜୟଚନ୍ଦ୍ର ଠାରୁ ମିର୍ଜାଫର ଯାଏ ଅତୀତ ବାରତା ଚିତ୍ତ ଚମକାଏ କରିଥିଲ କାର୍ଯ୍ୟ ବିଶ୍ୱାସ ହନ୍ତାର କରିବ ଏଥର ତାର ପ୍ରତିକାର ହସି ହସି ପ୍ରାଣ ଦେବଟି ହେ ଭାଇ ହିନ୍ଦୁସ୍ତାନ ସ୍ୱାଧୀନତା ଗୀତ ଗାଇ ଭାରତ ମାତାର ବୀରପୁତ୍ରଗଣ ରଣସ୍ଥଳ ଧୂଳି କର ଆଲିଙ୍ଗନ ଶାନ୍ତି ଅସ୍ତ୍ର ତବ ଏ ଶାନ୍ତି ସମରେ ବକ୍ଷ ମେଲି ଠିଆ ହେବ ଅକାତରେ ଖୋଲି ଛାତି ପରେ କମାଣ ବନ୍ଧୁକ ଦେଖାଇବେ କେତେ ଗୁଳିର ବନ୍ଧୁକ ହଣା ହେବ ବୀର ଶିର ଗୋଟି ଗୋଟି ତୁମ ରକ୍ତ ଭୂଇଁ ତଳେ ଯିବ ଲୋଟି ଗଙ୍ଗାଧାରା ସଙ୍ଗେ ରଙ୍ଗଧାରା ମିଶି ପୋଛିଦେବ ଦୁଃଖ ଅତ୍ୟାଚାର ରାଶି ପୂର୍ବକୃତ ପାପ ତହିଁ ଯିବ ଭାସି ଉଠିବ ଆଲୋକ ଅନ୍ଧକାର ନାସି ଆଇନ ଅମାନ୍ୟ ତପ୍ତ ଅଗ୍ନିକୁଣ୍ଡ ମୁଣ୍ଡମାଳା ତବ ହେବ ତହିଁ ରୁଣ୍ଡ ପୁରୋହିତ ନିଜେ ଗାନ୍ଧୀ ଯଜ୍ଞାସନେ କେଦେବ ଆହୁତି ଆସ ହେ ବହନେ କେତେ ବେତମାଡ଼ କେତେ କାରାବାସ ଦୀପାନ୍ତର ରାଜ୍ୟାନ୍ତର ପ୍ରାଣନାଶ କ୍ଷୁଧା ହରତାଳ ପୋଲିସର ଲାଠି ସୃଷ୍ଟି ପଦାଘାତ ସହିତ ଏକାଠି କଳି ନୋହିବ ହେ ଯନ୍ତ୍ରଣା ତୁମର ସହିବାକୁ ବୀର ହୁଅ ଅଗ୍ରସର ଏବେ କି ଯନ୍ତ୍ରଣା ନ ସହୁଛେ ଭାଇ ଅନ୍ନ ବସ୍ତ୍ର ବେନି ନେଲା ଯେ ଛଡ଼ାଇ ଦୁର୍ଭିକ୍ଷ ଦାରିଦ୍ର୍ୟ ବଢ଼ି ରୋଗ ଦାଉ ଋଣ କର ଭାର ସାରେ ତୁମ ଆୟୁ ନାହିଁ ସେ ଭାରତ ଦେବତା ବାଞ୍ଛିତ ଆଜି ଅନାଥିନୀ ଜଗତେ ଲାଞ୍ଛିତ ହିମାଦ୍ରି ନୀଳାବଧି ଯାର ବେନିସୀମା ଯାର ଜଗନ୍ନାଥ ପ୍ରଭୁଙ୍କ ମହିମା ବେନି ମରୁ ସରି ଲଭିଛି ପ୍ରଚାର ଜାନା ଉରି ପୁଅ ଲଙ୍ଘି ପାରାବାର ଜାଭା ବ୍ରହ୍ମ ଶ୍ୟାମ ବର୍ଣ୍ଣୀୟ ଜାପାନ ମାଳୟ ସୁମାତ୍ରା ଚିନେ ଦେଲା ଜ୍ଞାନ ଅରଘ ଚନ୍ଦନ ଧାନ ଦୁବ ଘିଅ ସୁନା ଥାଳି ସାଜି ଯା ସାଧବ ଝିଅ ବାପ ଭାଇଙ୍କର ବନ୍ଦାଏ ବୋଇତ ଭଙ୍ଗା ଖଞ୍ଜଣୀର ଗୀତ ଏ ଅତୀତ ଯାଅ ମୀର ଖଳା ଲକ୍ଷ ଭରଣରେ ବସୁଥିଲା ସୁନା କଳସୀ ପୂର୍ବରେ ନାରୀ ଥିଲେ ଯାଙ୍କ ଧନୁକ ଧାରିଣୀ କୋଟି କାରୁକଳା ଲୀଳା ଗରବିଣୀ ସେ ଚାଷୀ ଶିଳ୍ପୀଙ୍କ ଦୁର୍ଦ୍ଦଶାର କଥା ଭାବିଲେ କ୍ରାହୃଦେ ନହେବ ଟିବ୍ୟଥା ପେଟେ ନାହିଁ ଦାନା ଦେହେ ନାହିଁ କନା ଦିନ ରାତି ରୋଗ ଟିକସ ଭାବନା ପଖାଳ ଗଣ୍ଡାକୁ ଟିପେ ନାହିଁ ଲୁଣ ବାହୁନି ବାକିଶ ଶାସନର ଗୁଣ ଅପୂର୍ବ ରଚନା ଶାସନ ପ୍ରଣାଳୀ 33 କୋଟି ଯା କବଳେ କାଙ୍ଗାଳି ମୁହେଁ ମିଠା ପେଟେ ସାଣ ଦିଆ ଖୁର ଛଳ ବ୍ୟବସାୟୀ ଦୁର୍ବୁଦ୍ଧି ଚତୁର ନିଜ ଦେଶେ ଆଜି ଆମେ ନିର୍ବାସିତ ବାଘ ହାବୁଡ଼ରେ ମୃଗ ଭଳି ଭୀତ ଗ୍ରେଟ୍ ବ୍ରିଟେନ୍ ଯେ ତୁଷାର ପ୍ରଧାନ ନାହିଁ ତହିଁ ଚାରୁ ଶସ୍ୟ କ୍ଷେତ୍ରମାନ ଖାଦ୍ୟ ଯା ନିଅଣ୍ଟ 3 ସପ୍ତାହକୁ ଖାଦ୍ୟ ଆଣେ ଚାହିଁଥାନ୍ତି ଭାରତକୁ କଳେ ବଳେ କୌଶଳେ ଲୁଟିବାର ନାମ ତାର ବିନା ଶୁଳ୍କରେ ବେପାର ରେଳ ତାର ଡାକ ଜାହାଜ ଚଳାଇ ଦେଶୀଙ୍କୁ ମୂଲିଆ ପଣରେ ଲଗାଇ ମାଲିକ ସମାନ ବସି ଉଚ୍ଚାସନେ ରଖିଛି ଡରାଇ କରୋଡ଼ା ଶାସନେ ଆମକୁ ଜଗିବା ଲାଗି ଆମେ ଧନେ ଅଗଣା ଫୌଜ ସମ୍ପାଦି ଯତନେ ବିପୁଳ ବାହିନୀ ଖର୍ଚ୍ଚ ଶିରେ ଚାପି ଦରିଦ୍ର ପ୍ରଜାଙ୍କ ରକ୍ତ ନିଏ ମାପି ଚର୍ମସାର ହାଡ଼ କଙ୍କାଳର ମାଳା ପୋଲିସ ପହରା ଗୋଇଠାର ଜ୍ୱାଳା ଭୋକି ଶୋଷିତଣ୍ଟି ଚିପି ଅକାତରେ ଟିକସ ବସାଇ ସ୍ୱଦେଶ ମାଲରେ ମୂଳୁ ମାରି ତାର କ୍ୱାଲିଟି ସଂହାର ଦେଲେ ବିଦେଶୀଙ୍କୁ ଭାରତ ବଜାର ଏକା ଲୁଟିବାରେ ନହେଲା ସନ୍ତୋଷ ସର୍ବେ ମିଳି ଲୁଟି ନେଲେ ଧନକୋଷ ଜାପାନ ୟୁରୋପ ଆମେରିକା ଚୀନ ମାଲ କିଣି ଆମେ ହେଲୁ ଦିନହୀନ ଜାହାଜରେ ବହି ନେଲେ ଆରପାର ଶୂନ୍ୟ ହେଲା ଆମ ସୁନାର ଭଣ୍ଡାର କାଗଜର ନୋଟ ସିନ୍ଦୁକ ସମ୍ବଳ ଦୁଇ ଅଣା ଦିନିକିଆ ଅର୍ଥ ଦଳ ବେପାର ବଣିଜେ ନାହିଁ ସ୍ୱାଧୀନତା ବିଦେଶୀ ବଣିଆ ଗୃହ ଶିଳ୍ପ ହନ୍ତା ତନ୍ତୀଙ୍କ ଆଙ୍ଗୁଠି କାଟି ମାଞ୍ଚେଷ୍ଟରୀ ଲୁଗାରେ ଆମର ଘର ଦେଲେ ଭରି ଘେରା ଆମ ଘର ଲୁଣି ପାରାବାରେ ଗନ୍ତା ଘର ଭରା କୋମଳ କପାରେ ଯେତେ ଧାନ ମୁଗ ଗହମ ଅପାର ତହିଁରେ ଚାକିରି ଜପା ମାଳିସାର କର ଦିଆ ପୁଣି ରୀତି ଚମତ୍କାର ଖଜଣା ଶୁଝିବା ଲାଗି ରୋଜଗାର କରତା ଗୋଲାମୀ ଭରତା ଭଣ୍ଡାର ଆମ ଚିଜେ ନାହିଁ ଆମ ଅଧିକାର ଲିଭରପୁଲ ଲୁଗା ପେଡ଼ି କଉଡ଼ିରେ ନ କିଣିଲେ ଆଉ ଗତି ନାହିଁ ଟିରେ ଆମରି ସାଗର ଆମରି ଚିଲିକା ଆମ ଦ୍ରବ୍ୟ ଆମେ କରୁ ନୀତି ଭିକ୍ଷା ଲୁଣକେ ମାରିଲେ ଜେଲ ଜୋରିମାନା ଆମେ ମୂଲ ଲାଗୁ ତାଙ୍କ କାରଖାନା ପାଟ ନୀଳ କ୍ଷେତେ ଚାହା ବଗିଚାରେ କୁଲିଙ୍କ ଜୀବନ ବିତେ ଅତ୍ୟାଚାରେ ମେଲେରିଆ ଶୋଥ ଡେଙ୍ଗୁ କଳାକାର ଗରିବ କୁଲିଙ୍କ ଚିର ସହଚର ଭାରତ ଭାଗ୍ୟରେ ଖାଲି କୁଲିଗିରି ଅଳ୍ପ ବେତନର କିରାଣୀ ଚାକିରି ଆଉ କି ଭାରତେ ଅଛି ସୁନା ଚାନ୍ଦି ନେଲା ଭଣ୍ଡାରକୁ ନାନା ଫନ୍ଦି ବାନ୍ଧି ଆମ କୁଳଲକ୍ଷ୍ମୀ ଆଭରଣହୀନା ସରିଲାଣି ପୂର୍ବ ରୂପର ଗାରିମା ସୁନା ଅଭାବରେ ପିନ୍ଧେ କାଚ ଚୁଡ଼ି ମଣି ମୁକ୍ତା ଛଟା ନଜାଳେ ଦିହୁଡ଼ି ପାଟ ପୀତାମ୍ବରୀ ଝିନବସନର ରଙ୍ଗ ଚକମକ କଥା ସପନର ନାହିଁ ସେ ପଦ୍ମିନୀ ସେନୁରୁ ଜାହାନ ଦେବତାଏ ଯାଙ୍କ ରୂପେ ହତଜ୍ଞାନ ନସଯାଏ ଆଉ ଚାରୁ ହର୍ମ୍ୟପୁରୀ ସୁନ୍ଦରୀଙ୍କ କର ଶିଳ୍ପର ଚାତୁରୀ ବିଦେଶୀ ଦଦରା ପଦାର୍ଥରେ ଭରା ଆମ କୋଠାଘର ସିନ୍ଧୁକ ପେଟରା ଚିନାମାଟି ଆଲମୋନିଆ ବାସନ କଂସା ପିତ୍ତଳକୁ କଳା ନିର୍ବାସନ କିପରି ଭୁଲିବା 150 ବର୍ଷର ଗୋଲାମୀ ସାରିଲା ତେଜ ମାନବର ବଳବୀର୍ଯ୍ୟ ଶ୍ରୀ ସ୍ୱାସ୍ଥ୍ୟ ଧନହରା ଘେରେ ଖାଲି ଅକାଳରେ ମୃତ୍ୟୁଜରା ପ୍ରତାପ ଶିବାଜୀ ଆଜି ସେ ସ୍ୱପନ ବୀର ବଂଶଧର ଦାସତ୍ୱେ ମଗନ ସିଗ୍ରେଟ ଚଷମା ବିଲାତି ପୋଷାକ ନଭେଲ ସିନେମା ଟେରିକଟା ବାଙ୍କ ସୁରାପାନ ସାରି ଦେଲା ଯୁବା ଗଣେ ବୁଢ଼ା ବୁଡ଼ିଗଲେ ଅଫିମ ସେବନେ ଥରି ସେ ଉଠନ୍ତି ଗୋରା ଚମଚାହିଁ ଅସ୍ତ୍ରହୀନତାର ପରିଣାମ ଏହି ଏଦେଶେ ଆମର ଭୂଇଁ ଚାଖଣ୍ଡକ ନାହିଁ କରାୟତ ଜନ୍ମଭୂମି ଧିକ କହୁ କେଉଁ ମୁଖେ ଡାକୁ ଅଲାଜୁକ ଏହାଠାରୁ ମୃତ୍ୟୁ କି ଅଧିକ ଦୁଃଖ ବିଭୁଦତ୍ତ ଆମ ଜନ୍ମ ଅଧିକାର ହରାଇ ଆରତେ କରୁ ହାହାକାର ନିଜ ଅନ୍ନ ପାଣି ନିଜେ କିଣି ଖାଉ ଆପଣାକୁ ପୁଣି ମଣିଷ ବୋଲାଉ ଭୀରୁ ମାର୍ଜାରର ପରି ପରସ୍ପରେ ଦ୍ୱନ୍ଦ୍ୱ ସାଧି ମରୁ ଆତ୍ମୀୟ ଦ୍ୱେଷରେ ଭାଇ ଭାଇ ମଧ୍ୟ ଭେଦ ଉପୁଜାଇ ବିଦେଶୀ ବସାଇ ରାଜଗାଦୀ ପାଇ ସୁନାର ଭାରତ କଳା ଛାରଖାର ବିଦେଶୀ ବଣିକ ଧୃତ ଚାଟୁକାର କେହି ନ ଭୁଲ ତା କୋମଳ କଥାରେ ନଯାଅ ବିଶ୍ୱାସ ସତ ଘୋଷଣାରେ ଦଗା ଦେଲା ସେହି ସତ ସତବାର ତା ସଙ୍ଗେ ବିଶ୍ୱାସ ନାହିଁ ବ୍ୟବହାର ମଣିଷ ବୋଲି ସେ ତୁମକୁ ନ ମଣେ କୌଶଳେ ବିନାସ୍ତ୍ରେ ମାରେ ପଣେ ପଣେ ହାତରେ ନ ମାରି ଭାତେ ମାରିବାର କୂଟନୀତି ତାର ଶାନ୍ତିର ପ୍ରଚାର କାପୁରୁଷ ପଣେ ଯେ ଶାନ୍ତି ଅର୍ଜନ ତାଠାରୁ ବରଞ୍ଚ ମୃତ୍ୟୁ ପ୍ରୟୋଜନ ବଞ୍ଚି ମହାଭୋଗ କରି ସ୍ୱର୍ଗବାସ ଅର୍ଦ୍ଧମୃତ ଯିବେ ନୀତି ମୃତ୍ୟୁତ୍ରାସ ସୁଗାଳ ଜୀବନେ କିଲୋଡ଼ା ଆମ୍ଭର ସିଂହ ସରି ପ୍ରାଣ ତେଜିବୁ ଏଥର ଧର୍ମେ କର୍ମେ ସବୁ ଦେବୁ ଜଳାଞ୍ଜଳି ଦାସ ଧର୍ମ ମୁକ୍ତି ମନେ ନେବୁ କଳି ଦେଶ ଆମ ଧର୍ମ କର୍ମ ଜପାମାଳି ଅରଟର ଚକ୍ର ଜୀବନ ସଂଖାଳୀ ସେନାପତି ତବ କଲେଣି ଆହ୍ୱାନ ଆତ୍ମ ଅରପଣେ ହୁଅ ଆଗୁଆନ ବାଜି ଉଠିଲାଣି ରଣତୁରି ଭେରି ନ ନାଓ ଆଉ ପଛପଟେ ଫେରି ସାଜ ରଣ ସାଜେ ସୁର ପରାକ୍ରମୀ ତୁମ୍ଭ ଶକ୍ତି କେହି ନ ପାରିବ ଦମି ମହାଯୋଗୀ କର୍ମ ଚାନ୍ଦ ଗାନ୍ଧୀକର ଫଳିବ ତପସ୍ୟା ମୁକ୍ତ ଭାରତର ନୀଳାକାଶ ତଳେ ତୁମ ରକ୍ତାଙ୍କିତ ଉଡ଼ିବ ପତାକା ଜୟ ସୁନିଶ୍ଚିତ ଅନ୍ୟାୟ ଶାସନ ଚିରଦିନ ମହି ଅକାତରେ ସିରେ ନ ପାରିବ ବହି ଅଛି କି ବ୍ରିଟେନ ଅନ୍ୟାୟର ସୀମା କି କହିବ ତାର ଅନ୍ୟାୟ ମହିମା ମହାରଣୀ ଢାଳି ଥିଲୁ ଯେ ଶୋଣିତ ତାର ପ୍ରତିଦାନ ଦେଲେ ସେ ଉଚିତ ଦେଇଥିଲୁ ଗଣ୍ଠି ଦୌଡ଼ି ଫିଟାଇ ରେଗୁଲେଟିଂ ଆକ୍ଟ ଦେଲା ତା ସୁଝାଇ କିନ୍ତୁ ଯେ ବିପଦେ ବନ୍ଧୁ ବ୍ୟବହାର ଅର୍ଡିନାନ୍ସ ତେଣୁ ଜାରି ବାରମ୍ବାର ସାମାନ୍ୟ ସନ୍ଦେହେ ସହସ୍ର ଗିରଫ୍ତାର ଯୁବକ ଶକ୍ତିକୁ ପେଶେ କାରାଗାର ମଣ୍ଟିଗୁ ଚେମସ୍ ପୋର୍ ଶାସନ ସଂସ୍କାର ପିଲାଙ୍କୁ ଟାକୁଆ ଭଣ୍ଡିବା ପ୍ରକାର ଦ୍ୱୈତ ଶାସନର ଲୀଳା ରଚାଇଲେ ଦ୍ୟୁମନା ମୂର୍ଖଙ୍କୁ ତାନେ ନଚାଇଲେ ତାପରେ ପେଶିଲେ ଦଳେ କମିଶନ ମଧୁର ଭକ୍ତିଆ ଦୂତ ସାଇମନ ଶନି ସପ୍ତାହ ପରି ଭାରତେ ବୁଲିଲେ ଆମ ଶ୍ରମଧନେ ମଉଜେ ମାତିଲେ ତାଙ୍କ ଆଗମନେ ପ୍ରଥମ ଶିକାର ଲାଲା ଲାଜପତ ଲାଠିର ପ୍ରହାର ଭୁଲୁ ନ ଭୁଲୁଣୁ ଲାହୋର ମିରଟେ ଅଟଳ ଯୁବକେ ଛଡ଼ନାକ ପଟେ ଷଡ଼ଯନ୍ତ୍ର ବାନା ଧରି ବିନା ଦୋଷେ ଭାରତର ସାରା କର୍ମୀ ଦଳର ସେ କଠିନ ହାଜତ ଅବା କାରାବାସ ବିହି ଏ ଦେଶର ଶକ୍ତି କଲାନାଶ ଜାଲିଆନା ବାଗ କରୁଣ କାହାଣୀ ଡାୟାର ଓଡାୟାର କମାଣ ନିଶାଣୀ ମୋ ପିଲାଙ୍କ ଛାତି ଫଟା ଦେହ ଛଟା ଶ୍ୱାସରୁଦ୍ଧ ମୃତ୍ୟୁ ଶୋଷ ହଟହଟା ମଧ୍ୟପ୍ରଦେଶର ଦୁର୍ଭିକ୍ଷ ଭୀଷଣ ବଙ୍ଗ ଓଡ଼ିଆର ବଢ଼ିର କଷଣ ଲାହୋରର ଘୋର କ୍ରୁର ଅତ୍ୟାଚାର ରାଜଦ୍ରୋହ ଛଳେ ଯୁବକୀ ଗ୍ରେପ୍ତାର ବିଜୟ ଯତୀନ୍ଦ୍ର ଅନଶନବ୍ରତ ମୃତ୍ୟୁ କଥା ମନେ ନିୟତ ଜାଗ୍ରତ ଦେଶବନ୍ଧୁ ଗୋପବନ୍ଧୁ ଲାଜପତ ଯା ଧର୍ମ ଶାସନେ ଅକାଳେ ନିହତ ଗାନ୍ଧୀ ଜବାହରଲାଲ ରାଜେନ୍ଦ୍ର ସୁବାସ ପଟେଲ ସତ୍ୟପାଲ ଲେ କାରାବାସ ଦେଶାନ୍ତରୀ ରାସ ବିହାରୀ ମହେନ୍ଦ୍ର ହରଦୟାଲ ସାବରକର ଅରବିନ୍ଦ ପୁରୁଷ କେଶରୀ ଭାରତ ରତ୍ନ ତପନର ତଳେ ଋଷି ମହାଜନ କଳା ବୋଲି ହେୟ ଘୃଣ୍ୟ ଦଣ୍ଡ ଦାନେ କଳା ନିଚ ଚୋର ତସ୍କର ସମାନେ କଳା ଦେହେ ଆମ ନାହିଁ କି ରକତ ଏତେ ଉତ୍ପାତରେ ନହେବ ତପତ ଦକ୍ଷିଣ ଆଫ୍ରିକା କଳାଙ୍କ ନିଗ୍ରହ ଭାବିଲେ କାହାର ନ ବହିବ ଲୁହ ଜେନେରାଲ ସ୍କଟ ନିଷ୍ଠୁର ନିର୍ଦ୍ଦୟ ରାକ୍ଷସାବତାର ହିଂସାର ବିଗ୍ରହ କଳାଙ୍କୁ କଲା ସେ କେତେ ଅପମାନ କଳା ତା ନୟନେ ଘୁଷୁରୀ ସମାନ କୁଲି ଜାତି ପୁଅ ଭାବି ମହାତ୍ମାଙ୍କୁ କେତେ ଦୁଃଖ ଦେଲା ଅଜଣା କାହାକୁ ଡ୍ୟାମ୍ ନେଟିଭ ବୋଲି ତାର ଭାଇଗଣ କରନ୍ତି କଳାଙ୍କୁ ସ୍ନେହ ସମ୍ଭାଷଣ କେଶ କଳା ପୁତଳି ପୂଜାର ଅନ୍ଧାରେ ସଢ଼ୁଛନ୍ତି ତାଙ୍କ ଆତ୍ମା ତାରିବାରେ ଆମ ଅଣ୍ଟିଧନ କରିଣ ଖରଚ ବସନ୍ତି ପାଦ୍ରିଏ ମିଶନ ଚର୍ଚ୍ଚ ଏତେ ଜ୍ଞାନଧନ ଦେଲେଣି ଅଜାଡ଼ି ଜ୍ଞାନମୁଖେ ହିନ୍ଦୁସ୍ତାନେ ଗଲାମାଡ଼ି ଶତକରା 95 ନିରକ୍ଷର ନ୍ୟାୟ ଶାସନ ଏ 150 ବର୍ଷର ତାଙ୍କ ବୋଲି ତାଙ୍କ ଢଙ୍ଗ ରୀତିନୀତି ଶିଖି ଦିନ ଯିବ ଦାସତ୍ୱରେ ବିତି ଏହି ମରମେତ ଧର୍ମ ପ୍ରଚାର ହିନ୍ଦୁ ଅନ୍ଧ ବୋଲି କରନ୍ତି ପ୍ରଚାର ମୂର୍ଖ ମୁସଲମାନ ବୌଦ୍ଧ ନିରୀଶ୍ୱର ଆମେ ଏକାତ୍ରାତା ଜଗତ ଯାକର ଜଣାତ ଯାଇଛି ତ୍ରାତା ପଣଗୁଣ ହରି ନେଲେ ଅସ୍ତ୍ର ଅର୍ଣ୍ଣ ପାଣି ଲୁଣ ମନୁଷ୍ୟ ଜନ୍ମରୁ ତାରିବେ ଏବାର ବୁହାଇ ଭାରତ ତପ୍ତ ରକ୍ତଧାର ଧର୍ମାଦର୍ଶଧାରୀ ଭଣ୍ଡ ପ୍ରବଞ୍ଚକ ଅଣ୍ଟିରେ ଥାଇଣ ତଣ୍ଟି କଟା ଠକ ମହାରାଣୀ କରି ଥିଲେ ଯା ଘୋଷଣା ହୋଇ ରହିଲା ସେ ଅକ୍ଷର ରଚନା ନ୍ୟାୟ ଧର୍ମ ଜାତି ବର୍ଣ୍ଣ ନିର୍ବିଶେଷେ ପାଳିବେ ପ୍ରଜାଙ୍କୁ କି ହୋଇଲା ସେ ଆଖି ଦେଖୁଥାଇ ଅନ୍ୟାୟ ଗୋରାର କଳା ଗୋରା କାର୍ଯ୍ୟ ଭେଦ ବ୍ୟବହାର ଉଚ୍ଚ ଅଟ୍ଟାଳିକା ବିଜୁଳି ମୋଟର ବେହେରା ଚପରାସୀ ଅର୍ଦ୍ଦଳି ଚାକର ପଦେ ପଦେ ଆଜ୍ଞାକାରୀ ଅନୁଚର ମାଗଣାରେ ମିଳେ ସେବକ ଡାକ୍ତର ଗୋଡ଼େ ଗୋଡ଼େ ତାଙ୍କ ବାଜଇ ସଲାମ ଅଳପ ଖଟଣି ବ୍ୟସନ ଆରାମ ଶିକାର ଖେଳିବା ଲାଗି ବନ୍ଧୁବସ୍ତ ସବୁ ସୁବିଧାରେ କରନ୍ତି ସେ ଗସ୍ତ କାର୍ଯ୍ୟକାରୀଠାରୁ ଭାଇ ବନ୍ଧୁ ଯାଏ ସାରା ଖବରଟା ସରକାର ଯୋଗାଏ ଗୋରା ତାଙ୍କ ଚମ ବିଲାତରେ ପାସ୍ ଫାର୍ମାସି ଯୋଗାଇ ମରେ କଳାଦାସ ତହିଁ ଉଚ୍ଚ ଭତ୍ତା ବେତନ ଅଗଣା ଖଞ୍ଜାଏ ଦରିଦ୍ର ପ୍ରଜାଙ୍କ ଖଞ୍ଜଣା ତହିଁ ପୁଣି କେତେ ଗୋରା ବୁଟ ଚଟା ଆମରି ଖାଇଣ ଆମ ତଣ୍ଟିକଟା ଗୋଦଡ଼ା ଗୋଡ଼ର ଭୀଷଣ ଫୋଟକା ମିଛ ଚଟୁଚଲା ଧୋବ ପାଣି ପକା ଡିଟୋ ମାରିବାକୁ ପ୍ରତ୍ୟେକ କଥାରେ ଆପଣା ଜାତିର ଦାଉ ସାଧିବାରେ ହାଁଜି ଦଳ କେତେ ଗୋରା ଅନୁଗତ ତାଙ୍କ ପାପେ ବୁଡ଼ି ରହିଛି ଜଗତ ଯାବତ୍ଚନ୍ଦ୍ର ଦିବାକର ବିରାଜିବେ, ବିଶ୍ୱାସଘାତକେ ଦୁର୍ନାମ ଅର୍ଜିବେ, ପରାଧୀନତାଙ୍କ କୁଚକ୍ରର ଫଳରେ ଭାରତ ଶୃଙ୍ଖଳ ପିନ୍ଧିଛି ପୟରେ। ଏପରି ଶୃଗାଳେ ସତ ନମସ୍କାର ଯଦୁକୁଳ ଧ୍ୱଂସୀ ସାମ୍ବ ଅବତାର, ଏହାଙ୍କ ପଛକୁ ପୁଣି ବଳିଆର ଅଳସ ବିଳାସୀ ରାଜା ଜମିଦାର। ମଦ ବାରାଙ୍ଗନା ସିନେମା ମୋଟାର, ନାଟ ଲାଟ ଭୋଜି ବିଲାତି ଦିନର, ଦେହେ ବାସକୋଟି ଉତ୍କଟ ବ୍ୟାଧିର, ତେଜ ବୀର୍ଯ୍ୟ ଶୂନ୍ୟ ଦାସ ଔଷଧିର, ସୂର୍ଯ୍ୟଚନ୍ଦ୍ର ବଂଶୀ କ୍ଷତ୍ରିୟ ଏମାନେ ଦେବତାଏ ଡରୁଥିଲେ ତାଙ୍କ ନାମେ, ହରିଶ୍ଚନ୍ଦ୍ର ରାମଚନ୍ଦ୍ର ଯୁଧିଷ୍ଠିର ରୁଧିରେ କି ଭରା ୟାଙ୍କରି ଶରୀର, ଶିବାଜୀ ପ୍ରତାପ ପୁରୁଷ ଉତ୍ତମ ସିଂହ ଗଜପତି ଗୋଷ୍ଠୀରେ ଜନ୍ମ, ହୀନ ଗୃଷ୍ଟି ପରି ବିଳାସ ପଙ୍କରେ ଲୋଟି କ୍ଷତ୍ରି ନାମ ଲେପି କଳଙ୍କରେ, ପ୍ରଜାରକ୍ତ ଶୋଷୀ ବୋଲାନ୍ତି ପାଳକ ବେଠି ଖଟି ପ୍ରଜା ପୀଡ଼ିତ ବାଳକ, ଦାଢ଼ହୀନ ଖଣ୍ଡା ଖଣ୍ଡିକ ଭୂଷଣ, ଏହିମାନେ ଗୃହଶତ୍ରୁ ବିଭୀଷଣ। ନାଟକଟପଟୁ ବ୍ରିଟନ କୁମାରେ କାଠ ପିତୁଳାଙ୍କୁ ଖେଳାନ୍ତି ମଜାରେ, ତାଙ୍କୁ ଘେନି ସବୁ ଶାସନ ତାମସା ଉପାଧି ବା ପଦବୃତ୍ତିର ଲାଳସା, ସ୍କୁଲ କଚେରୀରୁ କାଉନସିଲ ଯାଏ ଇଂରାଜ ଏହାକୁ ମୌନେ ନଚାଏ, ରାୟ ବାହାଦୁର ଖାଁ ବାହାଦୁର ପଦଟି ଆଶାରେ ହଜାରେ ହଜୁରୁ, ଜଗତ ଅସ୍ତିତ୍ୱ ଥିବା ପରିଜନ୍ତ ଚାହାନ୍ତି ଏମାନେ ଗୋରାଙ୍କ ରାଜତ୍ୱ, ଚୋର ଭାଇ ଗାଲ କଟା ସରଦାର ଚିହ୍ନିକର ୟାଙ୍କୁ ଦୂରରୁ ଜୁହାର। ହାଏ ଏତେ କାଳ ଏଘୋର ଦୂରିତ, ଭାତୃହତ୍ୟା ଥିବ ଭାରତ ଜୀବିତ, ତେଜି ପୁରୁଷତ୍ୱ ମହତ୍ୱ ଗୌରବେ ବିରାଜିବେ କେତେ ଦିନ ଏ କୌରବେ, ଲଭି ସରକାର ତିଳେ ଅନୁଗ୍ରହ ସାରା ଜାତିଟାକୁ କଲେ ଯେ ବିଗ୍ରହ, ଏହି କୁଳାଙ୍ଗାରେ କରି ଜନ୍ମଦାନ ହିନ୍ଦୁସ୍ତାନ ରବି ତଳେ ହିନିମାନ, ଦେଶ ଲୁଣ ଖାଇ ଗାଈ ପରଗୁଣ ସାଜିଛନ୍ତି ଜନ୍ମ ଭୂମି ସମ୍ମାନ, ଏହିମାନଙ୍କର ଭୋଗୀ ପାପ ଫଳ ବୀର ମାତା ବେଦ ଭୂମି ସମ୍ମାନ, ନିର୍ବୀର୍ଯ୍ୟ ନିରସ୍ତ ପଦାନତ ଭିତ ଶାନ୍ତି ମନ୍ତ୍ର ଧ୍ୟାୟୀ ଚିର ପରାଶ୍ରିତ, ପୂର୍ବେ ଯେବେ ଥିଲେ ରାଜା ମୁସଲମାନ ଇଡ଼େ ଭିରୁତ ନଥିଲା ହିନ୍ଦୁସ୍ତାନ, କରୁଥିଲେ ରଣ ସମାନେ ସମାନ ମୋଗଲର ସରି ବୈରୀ ରାଜସ୍ଥାନ, ଦର୍ପି ଔରଙ୍ଗଜେବ ଦମ୍ଭି ଶିବାଜୀର ସମପ୍ରତିଦ୍ୱନ୍ଦ୍ୱୀ ବେନି ମହାବୀର, ବେନିର ସାକ୍ଷାତ ଖୋଲା ତରବାରେ ବୀରପଟ୍ଟ ମରିବାରେ ମାରିବାରେ, ଆଜି କି ଦେଖୁଛି ହିନ୍ଦୁସ୍ତାନ ଭାଇ ହୀନ ଭାରତୀୟ ଶାନ୍ତିମୟ ଗାଈ, ଭିକାରୀ ମୂଲିଆ ଗୋଲାମର ଦେଶ ନାମେ ଚୌଦିଗେ ଲଭେ ଘୃଣାଦ୍ୱେଷ, ଏ ଶାନ୍ତି ଶାସନେ ଯେ ଅସ୍ତ୍ର ଆଇନ କଲା ପୁରୁଷଙ୍କୁ ଅବଳାଠୁହୀନ, ଦୂରେ ଥାଇ ହାତ ହତିଆର କଥା କଟାରୀ ଖଣ୍ଡକୁ ନାହିଁଟି ବ୍ୟବସ୍ଥା, କିପରି ବୀରତ୍ୱ ଜାଗିବ ଛାତିରେ ଛୁରୀ ଖଣ୍ଡେ ଯଦି ନଥିବ ପାଖରେ, କୃପାଣ ଧାରଣେ ଶିଖ ଯାଏ ଜେଲ ପରଖ ଏ ଶାନ୍ତି ସୁନା କିବା ଭେଲ, ପୁରୁଷତ୍ୱ ହରି ଯେ ଶାନ୍ତି ସାଧନ ସେ ଶାନ୍ତି ଆରାମେ ନାହିଁ ପ୍ରୟୋଜନ, ଶତଧିକ ହି ଶାନ୍ତି ନାମଧାରୀ ବେପାର ଚତୁର କ୍ରୁର ଅତ୍ୟାଚାରୀ, ଗୁପ୍ତାଘାତ ପଟୁ କୁଟ କପଟିଆ ଉପର ଜାଗରା ରଙ୍ଗ ପଟୁ ଦିଆ, ଜୁଆଚୋର ଶାସନକୁ ନମସ୍କାର କଲା ଭାରତର ଶକତି ସଂହାର, ମୁଣ୍ଡ ଟେକିବାର ଶକତି ସଂହାର ମୁଣ୍ଡ ଟେକିବାର ନାହିଁ ଆଉ ବଳ, ହାଡ଼ ମାଂସ ପେଶା ବିଚିତ୍ର ଏକଳ ଏକଳ କବଳେ କେତେ ହେଲେ ନାଶ, କେଦେବ ତାଙ୍କର ହିସାବ ନିକାଶ, ସଢ଼ୁଛନ୍ତି କାରାଗାରେ ତୁମ୍ଭ ଭାଇ ପ୍ରାଣପଣ କରି ଜନ୍ମଭୂମି ପାଇଁ, କେହି ରୋଗ ସେ ଯେ ନିସ୍ତେ ଯେ କେ ଭୋକେ ତନୁ ତେଜି କେତେ ଗଲେ ସ୍ୱର୍ଗ ଲୋକେ, ଦତ୍ତ ସହ ଗଲା ସତୀନ୍ଦ୍ର କାବୁଲ ମୋତା ମୁଜଫର ଉଗତ ନଜରୁଲ, ମାତୃଭୂମି ପ୍ରେମେ ତାଙ୍କ ଅପରାଧ ସ୍ୱର୍ଗ ଗରିଅସି ତା ଭକ୍ତିରେ ବାଦ, ଜାତୀୟତା ପ୍ରତି ଗଭୀର ମମତା ହେଲା ଭାରତୀୟ ଯୁବ ପ୍ରାଣହନ୍ତା, ଏଡ଼େହୀନ ଆଜି ଆମର କପାଳ ମାତୃଭୂମି ପ୍ରୀତି ଆମ ପ୍ରତି କାଳ, ଦେଶପ୍ରେମ ଲାଗି ନର ପାଏ ପୂଜା ଆମର ଶାସନ ଓଲଟା ଅବୁଝା, କଳା ପାଣି ଫାଶୀ କାଠ କାରାଗାର ଦେଶପ୍ରେମୀଙ୍କର ଚିର ପୁରସ୍କାର, ସେହି ପୁରସ୍କାର ତିଳକ ଗୋଖେଲ ପୂର୍ବେ ଲଭିଥିଲେ ତୀର୍ଥ ଜେଣୁଜେଲ, ଧର୍ମ ଅର୍ଜିବାକୁ ତୀର୍ଥ ବ୍ରତ ସାରି ଲକ୍ଷ ଲକ୍ଷ ଯୁବା ଜେଲ ଧିଅ ଭରି, ଭାରତ ଗୋଟାକ ବଡ଼ କାରାଗାର କୋଣେ କୋଣେ ଉପଦ୍ରବ ଅତ୍ୟାଚାର, ଏଣିକି କି ଭୟ ଜେଲ ନିର୍ବାସନେ ଏଣିକି କି ଭୟ ମୃତ୍ୟୁ ଅନଶନେ, ସବୁ ସରିବଏ ଭାରତର ହାଡ଼ ନ ଭାଙ୍ଗେ ସହଜେ ଏ ଦୃଢ଼ ପାହାଡ଼, ହିମାଳୟ ପରି ଅଚଳ ଅଟଳ କୋଟି କରୋଡ଼ାରେ ନ ହେବ ଦୁର୍ବଳ, ମହାମେରୁ ପରି ହୋଇଥିବ ଛିଡ଼ା ଦିଅନ୍ତୁ ବୈରୀ ସତ ଦୁଃଖ ପୀଡ଼ା, ଶତ ଶତ ଯୁଗେ ସହସ୍ର ତାଡ଼ନେ ମୂଳକି ଉପାଡ଼ି ପାରିଲା କେ ଜଣେ, ମହୋବଧିବଟ ଅଛେଦ୍ୟ ଅଜର ସର୍ବଂସହା ଭୂମି ଅକ୍ଷୟ ଅମର, ସେହି ଭୂମି କଳେ ଜନ୍ମ ତୁମର ରକ୍ଷା ଲାଗି ବେଗେ ହୁଅ ତତ୍ପର, ଉଠ ରାଜପୁତ ପଞ୍ଜାବୀ ଓଡ଼ିଆ ସତରଣ କ୍ଷେତ୍ରେ ହୋଇଥିଲ ଠିଆ, ଉଠ ମରହଟା ଗୋର୍ଖା ବଳବାନ ମାନ୍ଦ୍ରାଜୀ ବଙ୍ଗାଳୀ ସିନ୍ଧ ମୁସଲମାନ ଗୁଜୁରାଟୀ ଜାବର ତୋଳି ଜୟକେତୁ ବାନ୍ଧିଲା ଭାରତ ବକ୍ଷେ ଦମ୍ଭ ସେତୁ, ସାବରମତୀର ନିର୍ଭୀକ ସୈନିକ ଉଠ ଭାରତର ଯୁବକ ନିର୍ଭୀକ ଆରମ୍ଭିବେ ମହା ଶାନ୍ତିର ସମର ଆଗେ ଆଗେ ଚାଲିଛନ୍ତି ଯୋଗୀବର ଗଳିତ ଦର୍ଶନ ପଳିତ ଶରୀର ଜ୍ୟୋତି ତଳେ ଅଙ୍ଗେ ସହସ୍ର ମିହିର ବ୍ରହ୍ମା ବିଷ୍ଣୁ ମହେଶ୍ୱର ତେଜଧାରୀ ଖଦଡ଼ ଶୋଭିତ ପୁତ ବ୍ରହ୍ମଚାରୀ ଦକ୍ଷିଣ ଶ୍ରୀକରେ କରୁଣା କଲ୍ୟାଣ ବାମେ ଦିନତ୍ରାଣ ଅରଟ ମହାନ ନେତ୍ରେ ସୁରପ୍ରଭା ଦ୍ୟୁତି ଭଗବତୀ ପଦଭରେ କମ୍ପି ଉଠେ ବସୁମତୀ ନବମୂରତିରେ ନିଜେ ନାରାୟଣ ଉଭା କରିବେ ସେ ଭୂଭାର ହରଣ ତାଙ୍କ ଆହ୍ୱାନରେ କେ ରହିବ ତୁନି ମୋହନ ଡାକେ କେ ରହିବ ମୌନି ଥାଇଏ ଶରୀର ସହସ୍ର ପରାଣ ଅରପଣ ଲାଗି ହେବ ଆଗୁଆନ ପଛଘୁଞ୍ଚା ଆଉ ନାହିଁଟିଏ କ୍ଷଣି ବଞ୍ଚ ଅବାନୀୟ ମରଣ ବରଣୀ ଗାନ୍ଧୀ ମନ୍ତ୍ର ଜପି ପ୍ରାଣ ଦିଅ ବଳି ଦେଶମାତା ପଦେ ରକ୍ତ ପୁଷ୍ପାଞ୍ଜଳି ଆସ ଏକ ସଙ୍ଗେ ହିନ୍ଦୁ ମୁସଲମାନ ଶିଖ ପାର୍ସୀ ଜୈନ ଇହୁଦୀ ଖ୍ରୀଷ୍ଟାନ ଘେନମୋହନର ଅରଟର ଚକ୍ର ଛେଦ ସେ ଅରଟେ ବିଦେଶୀୟ ନକ୍ର ଭେଦ ସେ ଅରଟେ କୁଟଜାଲତାର ତୁମ୍ଭ ଆତ୍ମବଳ ଦେଖୁଏ ସଂସାର ତୁମ୍ଭ ଧୈର୍ଯ୍ୟ ତୁମ୍ଭ ଦୁଃଖ କଷଟିରେ ପରଖି ପକାଅ ଏହି ଥର ବିରେ ହେଲ ତବ ହିଆ ବଜ୍ରରୁ କଠିନ ଅଟଳ ଅଚଳ କୃଷ୍ଣାର୍ଜୁନ ଭୀମ ଭୀଷ୍ମବ୍ରତେ ବ୍ରତୀ ଧର୍ମେ ଯୁଧିଷ୍ଠିର ବିଫଳିବ ତେବେ ମନ୍ତ୍ର ଶକୁନିର ଉଡ଼ ଅପ୍ରତିମ ତେଜେ ଅରିନ୍ଦମ ଭୀର ଭାରତୀୟ କେଶରୀ ବିକ୍ରମ ପଛଘୁଞ୍ଚା ଆଉ ନଦୀୟ ଏଥର ନିୟ ପରିଶୋଧ ମଣିଷପଣର କିମ୍ପା ଜଗତଟା ଅବଜ୍ଞା ଦୃଷ୍ଟିରେ ବିଦ୍ରୁପେ ଚାହିଁବେ ତେତିଶ କୋଟିରେ ତାଠାରୁ ବରଞ୍ଚ ଝାସୟ ଅଗ୍ନିରେ ଯାଉ ଦେହ ନାମ ରତୁଟି ମହିରେ ସ୍ୱରାଜ୍ୟ ଆମର ଜନ୍ମ ଅଧିକାର ନ ମିଳେ ଯଦି ତା ଧ୍ୱଂସ ଆପଣାର ସାଧି ନିଜ ହାତେ ମର ଏକାଥରେ ମିଶୁ ହିନ୍ଦୁସ୍ତାନ ସିନ୍ଧୁ ଗର୍ଭରେ ତୁଙ୍ଗ ହିମଶୃଙ୍ଗ ପାରାବାର ଅଙ୍ଗେ ଖସି ମିଶିଯାଇ ଅରଣ୍ୟ ତରଙ୍ଗେ ହେ ପୁରୁଷେ ଯଦି ନ ଉଠ ଏଥର ଆମର ଅଣବେଶେ ହେବୁ ଅଗ୍ରସର ତୁମ୍ଭେ ଯଦି ଭୟେ ଦେବ ପଛଘୁଞ୍ଚା ଆମ୍ଭେ ତେଜିଯିବୁ ଆମ ଲାଜଲୁଚା ଆମେ ନାରୀଗଣ କୋଣରୁ ବାହାରି ଧରିବୁ ଅସହ ଯୋଗ ତରବାରୀ ଶାନ୍ତି ସତ୍ୟାଗ୍ରହ ମହାରଣସ୍ଥଳେ ଶୋଭାଯାତ୍ରା କରି ଯିବୁ ଦଳେ ବଳେ ଆମେ ଭାରତର ସକତି ସହନ୍ତି ତିଳେ ଭୀତି ଚିତ୍ତେ ନାହିଁ ବୈରୀପ୍ରୀତି ଦେଉ ସେ ଆମ୍ଭକୁ ଧରି କାରାଦଣ୍ଡ କରୁଷୁ କୋମଳ ଦେହ ଖଣ୍ଡ ଖଣ୍ଡ ଟାଙ୍ଗୁଥାଉ ଫାଶି କୁଣ୍ଟେ ଆମ ମୁଣ୍ଡ ଆମ୍ଭେ ଯେ ନ ଡରୁ ଚିତା ଅଗ୍ନିକୁଣ୍ଡ ଉଠିବୁ ଗୋଚଣ୍ଡୀ ଚାମୁଣ୍ଡା ପ୍ରଚଣ୍ଡ ବୈରୀ ଶକ୍ତି ନିଶ୍ଚେ ହେବ ଲଣ୍ଡ ଭଣ୍ଡ ହେ ପୁରୁଷ ଉଠ ପାର୍ଥ ପୃଥ୍ୱୀରାଜ ଭୀମ ରାମକୃଷ୍ଣ ସାଜ 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 ବାନ୍ଧିଦେବୁ ଶିରେ ରକ୍ତ ଶିର ତାଜ ପିନ୍ଧାଇବୁ ପୁତ ହାତେ ରଣସାଜ ସତୀତ୍ୱ ଦେବୀତ୍ୱ ତେଜେ ଅଗ୍ନିଶିଖା ପତିବ୍ରତାପଣ ଆମ ଜୟଟିକା ଆମ ଆଗେ କିଏ ଠିଆ ହେବ ଭବେ ତୁମ୍ଭ ସଙ୍ଗେ ଆମେ ମିଶିବା ଅହବେ ଯାଉ ପଛେ ପ୍ରାଣ ଥାଉ ଦେଶମାନ ରଖି ଜାଣୁ ଆମେ ସୁଧର୍ମ ସମ୍ମାନ ମୋହନ ପତାକା ତଳେ ମୀରାବାଈ ସଙ୍ଗେ ଗାନ୍ଧୀ ନାମ ମହାମନ୍ତ୍ରୀଧ୍ୟାୟୀ ଅସହଯୋଗର ଏଶାନ୍ତି ସମରେ ନେବୁ ଭାଗ ହର୍ଷେ ବାସନା ପ୍ରାଣରେ ପତିପଦେ ଧ୍ୟାନ ଉର୍ଦ୍ଧ୍ୱେ ଭଗବାନ ସମ୍ମୁଖେ ମହାତ୍ମା ସ୍ୱଦେଶ ମହାନ ଭାରତର ନାରୀ ନୋହୁ ଅତିକ୍ଷୀଣ ଆମ ମା ଥିଲେ ଲକ୍ଷ୍ମୀ ଦୁର୍ଗାବତୀ ଆମେ କର୍ମ ଦେବୀ ପଦ୍ମିନୀ ସନ୍ତତି ସାଧନ ଆମର ଭାରତ ଉଦ୍ଧାର ମହାଶକ୍ତି ଅସ୍ତ୍ରେ ମ୍ଳେଚ୍ଛର ସଂହାର ହରିଲା ଯେ ଆମ ବସ୍ତ୍ର ଆଭରଣ ଆମ ମଣିମୁକ୍ତା କଲା ଯେ ହରଣ ଆମ ସନ୍ତାନକୁ ଅର୍ଦ୍ଧ ଅନଶନେ ପେଶୀ ନାନା ଯନ୍ତ୍ରେ ମାରିଲା ଜୀବନେ ଯାହା ଯୋଗେ ଆଜି ହେଲୁ କାଙ୍ଗାଳିନୀ ବିଶ୍ୱ ବଡ଼ଦାଣ୍ଡେ ବୁଲୁ ଭିକାରୁଣୀ ତାଉଚିତ ଦଣ୍ଡ ବିଧାନ ପ୍ରୟାସେ ଯୋଖିଦେବୁ ଶକ୍ତି ଅରଟ ଉଚ୍ଛ୍ୱାସେ ଶକ୍ତିମୟ ହସ୍ତେ ଧରିଣ ଅରଟ ଭାଙ୍ଗିବୁ ବୈରୀ ଚକ୍ରକୂଟ ନଟ ନିଷ୍ଠୁର ନିଗଡ଼ ଫେଡ଼ିବା କାରଣ ଆମ ହସ୍ତେ ସେହି ହେବ ସୁଦର୍ଶନ ପଶୁବଳ ନୁହେଁ ଆସିବ ଶକତି ଆମେ ଯେ ତହିଁର ସଜୀବ ମୂରତି ଧୈର୍ଯ୍ୟ ଶାନ୍ତି ଶକ୍ତି କ୍ଷମା ସତ୍ୟ ସ୍ନେହ ସ୍ୱର୍ଗୀୟ ଭୂଷଣେ ଭରା ଆମ ଦେହ ଅରଟ ଅରଟ ଆମ ଜପାମାଳି ଅରଟର ସୂତା ଜୀବନ ସଂଖାଳି ବିଦେଶୀ ବର୍ଜନ ଦୃଢ଼ ବ୍ରତ ପାଳି ଦର୍ପିଙ୍କ ଶାସନ ଯନ୍ତ୍ର ଦେବୁଟାଳି ଗାଓ ହେ ଭଉଣୀ ଅରଟର ଗୀତ ଅରଟରେ ଆମ ସାଧନା ନିହିତ ସର୍ବବଳତ ହିଁ କରିବା ନିହିତ ଆଣିବା ଫେରାଇ ସୁବର୍ଣ୍ଣ ଅତୀତ ଅରଟ ଆମର ଜୀବନ ସମ୍ବଳ ଅରଟ ଯେ ଏକା ଭାରତର ବଳ କୋଟି ମେସିନ୍ ଗନ୍ ଲକ୍ଷ ରଣତରି ଅୟୁତ କମାଣ ନୁହେଁ ତାକୁ ସରି ଅରଟକୁ କହ କି ଅସ୍ତ୍ରେ ନାଶିବ ଅରଟ ପ୍ରଭାବେ ନିଜେ ନାଶଯିବ ଅରଟ ଭାରତ ହସ୍ତେ ସୁଦର୍ଶନ ଗାନ୍ଧୀ ବେଶେ ଅର ପିଲେ ନାରାୟଣ ଖଦଡ଼ ବସନା ଅରଟ ସୁନ୍ଦରୀ ଜଗଧାତ୍ରୀ ଉଠ ପାର୍ବତୀ ଶଙ୍କରୀ ହେ ଭବାନୀ ତୁମ ବିଭବେ ଭାରତ ହୋଇବ ମୁକତ ଉଠ ରଣଚଣ୍ଡୀ ଅରଟ ଧାରିଣୀ ହେ ମହାଭୈରବୀ ଭାରତ ତାରିଣୀ ଅରଟର ସୂତା ତୁମରି ସାଧନା ଅରଟେ ଭାରତ ମୁକ୍ତି ଉଦ୍ଯାପନା ଆଜି ହୋଲି ଖେଳେ ଆସିଛି ଆହ୍ୱାନ ଫଗୁ ଖେଳେ ଆଉ ନବଳେ ପରାଣ ଢାଳି ସ୍ୱରୁଧୀର ଅବିର ବଦଳେ ନୂଆ ଫଗୁ ଖେଳେ ମାତିବା ସକଳେ ଲାଲେ ଲାଲ ହେବ ରଙ୍ଗ ଭାରତର ତହି ଲୁଚିଯିବ ଲାଲ ବ୍ରିଟେନର ପୂର୍ବେ କହିଥିଲେ ରାଜା ରଣଜିତ ହେବ ସବୁ ଲାଲ ବ୍ରିଟିଶ ବିଜିତ ହିନ୍ଦୁସ୍ତାନ ଭୂମି ସେହି ଚିହ୍ନମାନ ଘୁଞ୍ଚାଓ ଶୁଣିତେ ତବ ରକ୍ତ ବିନା କେବେ ନ ଲିଭିବ ଏଗାଡ଼ ରକ୍ତିମା ଦିଅ ରକ୍ତ ବୋଲି ଶୁଭଇ ଚିତ୍କାର କମ୍ପାଇ ଦିଅନ୍ତ ଗିରିପାରବର ଜୟ ଜଗନ୍ନାଥ ଉଚ୍ଚେ ଦେଇ ଡାକ ଉଠ ଭାରତର ବୀରପୁତ୍ର ଯାକ ପୂର୍ବେ ଆହେରିଆ ଉତ୍ସବେ ଦେଶନେ ରାଜପୁତେ ଦୋଳ ପରବ ପାଳନେ କରୁଥିଲେ ଦେଶ ସୌଭାଗ୍ୟ ନିର୍ଣ୍ଣୟ ତେସନେ ଉଠ ହେ ତେଜି ଦକା ଭୟ ପ୍ରଭୁ ଜଗନ୍ନାଥ ସହାୟ ତୁମ୍ଭର ମା ଭୟ ନାଦେ ହୁଅ ଅଗ୍ରସର ଘଣ୍ଟ ଘୋଡ଼ାଇଣ ରଖିବେ ଶ୍ରୀହରି ଜୟ ସୁନିଶ୍ଚିତ ନାଶ ଯିବ ହରି ଜୟ ଜଗନ୍ନାଥ ଉଚ୍ଚେ ଦେଇ ଡାକ ଆସ ଭାରତର ବୀରପୁତ୍ର ଯାକ ଆଜି ରଣକ୍ଷେତ୍ରେ ମହାସମ୍ମିଳନ କର ବୀର ମୃତ୍ୟୁ ସ୍ୱାଧୀନତା ଧନ ସ୍ୱାଧୀନ ଜୀବନ ଯାତ୍ରା କୁତୁହଳେ ସ୍ୱରାଜ୍ୟ ଆମର ଜନ୍ମ ଅଧିକାର କାମ୍ୟ ସ୍ୱାଧୀନତା ଧ୍ୟେୟ ଶ୍ରେଷ୍ଠ ସାର ସେହି ଅଧିକାର ଲାଭ ହେତୁ ଭାଇ ଚାଲ ଚାଲ ବୀରେ ଆଗକୁ ଅନାଇ ସାବରମତୀର ସ୍ୱରାଜ୍ୟ ସୈନିକ ଉଠ ଭାରତର ଯୁବକ ନିର୍ଭୀକ ଉଠ ଭାରତର ବୀରପୁତ୍ର ଯାକ ସେନାପତି ଆଜି ଦେଇଛନ୍ତି ଡାକ ଶ୍ରୋତାବନ୍ଧୁ ଏଇଠି ଶେଷ ହେଲା କୁନ୍ତଳା କୁମାରୀ ସାବତଙ୍କ କବିତା ଆହ୍ୱାନ ରହିଲୁ ନମସ୍କାର।